ସ୍ୱରରେ ଯୋଶେ କହିଲେ ଫଳବନ୍ତ ପବିତ୍ରତାରେ ସେମାନେ ବାସ କରିଲେ ପ୍ରାର୍ଥନାରେ ଲଢ଼ି ଜୟ ପାଇଲେ ବାବିଲରେ ଯୋଶେ କହିଲେ ଫଳବନ୍ତ ପବିତ୍ରତାରେ ସେମାନେ ବାସ କରିଲେ ପ୍ରାର୍ଥନାରେ ଲଢ଼ି ଜୟ ପାଇଲେ ଦାନିଏଲ ଅତି ପ୍ରିୟ ହୋଇଲେ ଯୋଶେଫ ଫଳବନ୍ତ ଶାଖା ହୋଇଲେ ಕರೋ